ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ଜନଔଷଧୀ ଯୋଜନା ସୁସ୍ଥ ଭାରତ ଗଠନ ଦିଗେ ସରକାରଙ୍କର ପ୍ରତିବଦ୍ଧତା ଦର୍ଶାଉଛେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନର ଦୁଇ ନମ୍ବର ଖେପ ଆଇଷ୍ଠାନୁ ହେଲା ମୂଲ। ଭିନ୍ ଭିନ୍ ବିଭାଗର ସ୍ଥାୟୀ କମିଟିର 39 ରିପୋର୍ଟ ହେଲା ଉପସ୍ଥାପିତ। ରାଜ୍ୟବାସୀଙ୍କର ସୁରକ୍ଷା ଉପରେ ପୁଲିସ ଧ୍ୟାନ ଦେବାର ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଆଉର୍ ରାଇଜେ ଆଇବା 4 ଦିନ ଭିତରେ 3-4 ଡିଗ୍ରୀ ତକ ବଢ଼ବା ତାତି ଅନୁମାନ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ସ୍ୱାସ୍ଥ୍ୟ ସେବାକେ ଶଙ୍କର ପାଖେ ପହଞ୍ଚାବାର ଲାଗି ସରକାର କମ୍ ଦାମ ଥି ଉଷ ଯୋଗାଇ ଦେଉଛନ୍। ଇ ବାବଦେ ଲୋକକୁ ସଚେତନ କରବାର ଲାଗି ଆଜିର ଦିନକେ ଜନଔଷଧୀ ଦିବସ ଭାବେ ପାଳନ କରାଯାଉଛେ। ସରକାର ଦେଶର ଭିନ୍ ଭିନ୍ଠାନେ 15,000 ଅଧିକା ଜନଔଷଧୀ କେନ୍ଦ୍ର ଜରିଏ ଲୋକକୁ ବଜାର ଦାମନୁ 50-80% ତକ କମ୍ ଦାମତି ଉଷ ଯୋଗାଇ ଦେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଜରିଆ କହିଛନ୍, ଜନଔଷଧୀ ଦିବସ ଲୋକକୁ ସର୍ବାଧିକ ଗୁଣାତ୍ମକ ଆର୍ ଠିକ୍ ଦାମତି ଉଷ ଯୋଗାବାର ଆର୍ ସୁସ୍ଥ ଭାରତ ଗଠନ ଦିଗେ ସରକାରଙ୍କର ପ୍ରତିବଦ୍ଧତାକେ ଦର୍ଶାଉଛେ। ସେ କହିଛନ୍, ଜନଔଷଧୀ ମଡେଲ ସାରା ପୃଥିବୀକେ ତହକଉଛେ। ଇତାର ଜରିଏ କମ୍ ଦାମତି ଭଲ ଉଷ ଲୋକକୁ ଦିଆଯାଇପାରୁଛେ। ଏ ବାବଦେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଜନଔଷଧୀ ପରିଯୋଜନା ସ୍ୱାସ୍ଥ୍ୟ ସେବା ଦିଗ ଗୋଟିଏ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛେ ବୋଲି କହିଛନ୍। ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ବର ଖେପ ଆଇଷ୍ଠାନୁ ମୂଲ ହୋଇଛେ। ଗୃହକାର୍ଯ୍ୟ ମୂଲ ହେଉନୁସାର ବିରୋଧୀ ଦଳ ବିଜେଡ଼ି ଆଉ କଂଗ୍ରେସର ସଦସ୍ୟମାନେ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋହାଲ୍ଲା କରିଥିଲେ। ବିରୋଧୀଙ୍କର କିଲ୍ଲାଗଗା ଭିତରେ ଆଜି ଉପରବେଲା ବିଧାନସଭାର ଭିନ୍ ଭିନ୍ ବିଭାଗର ସ୍ଥାୟୀ କମିଟିର 39 ରିପୋର୍ଟ ଉପସ୍ଥାପିତ ହୋଇଛେ। ଇତା ଋତୁରୁ 4:26 ଥି ବାଚସ୍ପତି ଗୃହକେ ଆଇବାକାଲି ତକ ମୁଲତବୀ ଘୋଷଣା କରିଛନ୍। ଇତାର ଆଘନୁ ସକାଳବେଲା ଗୃହକାର୍ଯ୍ୟ ମୂଲ ହେଉନୁସାର ମାତର୍କ 20 ଗୃହ ଚାଲିଲାଉଥିରୁ ବିରୋଧୀଙ୍କର ହୋହାଲ୍ଲା ଦେଖିକରି ବାଚସ୍ପତି ସୁରମା ପାଢ଼ୀ ଗୃହକେ 10:36 12 ତକ ମୁଲତବୀ ଘୋଷଣା କରିଥିଲେ। ତାର ଉତ୍ତରୁ ବିଜେଡ଼ି ବିଧାୟକମାନେ ବିଧାନସଭା ପରିସରନ ଥିବା ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲା ବେଳେ କଂଗ୍ରେସ ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। 12 ଗୃହକାର୍ଯ୍ୟ ମୂଲ ହେଲାଥିରୁ ବିରୋଧୀ ସଦସ୍ୟମାନେ ଫେର୍ କିଲ୍ଲାଗଗା କରବାରୁ ବାଚସ୍ପତି 12:14 ଉପରବେଲାର 4 ତକ ଗୃହକେ ମୁଲତବୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ନୂଆପଲ୍ଲୀ ଥାନାର ନୂଆ କୋଠା ସହିତ ରାଜ୍ୟର 14 ଥାନାର ନୂଆ କୋଠାକେ ଆଭାସୀ ଜରିଏ ଉଦ୍ଘାଟନ କରିଛନ୍। ସେ ଭିତରେ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ଥାନାର ନୂଆ କୋଠା ଭିଲ୍ ରହିଛେ। ଏହି ନୂଆ ଥାନା କୋଠାନ ଉନ୍ନତ ରେକର୍ଡ ରୁମ୍, ମାଲଖାନା, ଅପରାଧ ନିୟନ୍ତ୍ରଣ କକ୍ଷ ବାଗିର ଭିନ୍ ଭିନ୍ ସୁବିଧା ଅଛେ। କାର୍ଯ୍ୟକ୍ରମଟି କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ ଆର୍ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟର ଫିଲ୍ ଲୋକର ସୁରକ୍ଷା ସହିତ ଗରିବ ମହିଳା ଆର୍ ପିଲାମାନଙ୍କର ସୁରକ୍ଷା ଉପରେ ପୁଲିସ୍କେ ଖାସ୍ ଧ୍ୟାନ ଦେବାର ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀନ ଆଇଜ 8 ନମ୍ବର ବେଚ୍ ଆରକ୍ଷୀ ଉପ ଅଧୀକ୍ଷକ ଆର୍ 12 ନମ୍ବର ବେଚ୍ ଉପ ଆରକ୍ଷୀ ନିରୀକ୍ଷକ ପ୍ରଶିକ୍ଷାର୍ଥୀମାନଙ୍କର ଦୀକ୍ଷାନ୍ତ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ପୁଲିସ୍ର ଆଧୁନିକୀକରଣ ଆର୍ ପୁଲିସ୍ ବ୍ୟବସ୍ଥାର ସଂସ୍କାର ଦିଗେ ସରକାର ସବୁବେଳେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇଜ ଦିନିକିଆ ସମ୍ବଲପୁର ଗସ୍ତ ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ମୁଖ୍ୟମନ୍ତ୍ରୀ ସଞ୍ଜବେଳେ ସିନ୍ଦୁରପଙ୍ଗ ଯାଇକରି ଜନଔଷଧୀ ଦିବସ ଅବସରରେ ଗୋଟିଏ ଜନଔଷଧୀ ଦୋକାନକେ ଶୁଭାରମ୍ଭ କରବାର କାର୍ଯ୍ୟକ୍ରମ ରହିଛେ। ସମାଜଟି ପୁରୁଷ ପ୍ରଧାନ ମାନସିକତାଠାନୁ ଉପରେ ରହିକରି ଆଜି ସବୁ କ୍ଷେତ୍ରର ମହିଳାମାନେ ନେତୃତ୍ୱ ନେଉଛନ୍। ମହିଳାମାନଙ୍କର ଅଦମ୍ୟ ଶକ୍ତିକେ ଶ୍ରୋତା କରିକରି ସେମାନଙ୍କର ଉତ୍ସାହକେ ତହକାବାର ଲାଗି ଫି ବଛର ମାର୍ଚ୍ଚ 8 ଦିନ ସାରା ପୃଥିବୀନ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛେ। ନାରୀର ପ୍ରତିଭାକେ ସୁଯୋଗ ମିଳିଲେ ଉଡ଼ବାର ଲାଗି ଖୋଲା ଆକାଶ ଭିଲ୍ ଛୋଟ ପଡ଼ିଯାଏସି। ଏ କଥାକେ ପ୍ରମାଣ କରିକରି ଦେଖାଇଛନ୍ ଦେବଗଡ଼ ଜିଲ୍ଲାର ଝି ରଶ୍ମିତା ମିଞ୍ଜ। ନିଜର ପ୍ରତିଭା ବୋଲେ ରଶ୍ମିତା ଆଜି ଆନ୍ତର୍ଜାତୀୟ ସ୍ତରର ହକି ଖେଳାଳି ମାନ୍ୟତା ପାଇପାରିଛନ୍।
ବାପାର ଡେଥ୍ ହେଲା ପରେ ମା କ'ଣ କରେଇବି କ'ଣ ପାଠ ପଢ଼େଇବି ଏମିତି କହି ଚିନ୍ତା ଆସିଲା। ତାପରେ ଗାଁର ଲୋକମାନେ କହିଲେ କି ନା ତ ଝିଅକୁ ଦେଇଦେ, ହାଇଟ୍ ଅଛି, ସେ ଖେଳିବ, ଭଲ ଖେଳିବ ଏମିତି କହିକି ଦେଇଦେଲେ, ହଷ୍ଟେଲରେ ଦେଲେ। ତାପରେ ମୁଁ ଭାବିଲି ହଷ୍ଟେଲ ଗଲା ପରେ ମୁଁ ବି ଭଲ ଖେଳି ହକି ଖେଳିପାରିବି କହିକି ଭାବିଲି। ତାପରେ 2011 ମୋ ପାଇକା ନ୍ୟାସନାଲରେ ମୁଁ ସେଇଠି ଖେଳିଥିଲି ଫାର୍ଷ୍ଟ ଥର। 2014 ଜୁନିୟର ଇଣ୍ଡିଆ ଟିମ୍ରେ ନାଁ ଆସିଲା, ସେଇଠି ଭଲ ଖେଳିଲି। ତାପରେ 2017 ମୋର ସିନିୟର ଇଣ୍ଡିଆ ଟିମ୍ରେ ନାଁ ଆସିଲା, ସେଇଠି ଭଲ ଖେଳିଲି।
ସେନ୍ତା ଜଣେ ଗୃହିଣୀ ହେଲେ ଭିଲ୍ ଘରେ ବସିକରି ନିଜେ ଆତ୍ମନିର୍ଭର ହେବାର ସହିତ ଆଖରପାଖର ଗାଁମାନଙ୍କର ହଜାର ହଜାର ମହିଳାଙ୍କୁ ସିଲେଇ ଶିଖାଇକରି ସ୍ୱାବଲମ୍ବୀ କରିଛନ୍ ବୌଦ୍ଧର ଜୟନ୍ତୀ ଷଡ଼ଙ୍ଗୀ। 38 বছর হেলান সে নিরন্তর এন্তা সেবা যোগাবার সহিতে নারী সশক্তিকরণ গোটে ভিনে উদাহরণ সাজিছন।
ମହିଳା ଆମକୁ ସିଲେଇ ଟ୍ରେନିଂ ଦିଏ ଆଉ ମୋ ପାଖରେ ପ୍ରାୟ ହଜାର ହଜାର ମହିଳା ସିଲେଇ ଟ୍ରେନିଂ ପାଇକି ଯାଇଛନ୍ତି। ମୁଁ ପୁରା ସିଲେଇ ଟ୍ରେନିଂ ଦେବାର ଆଜିକୁ 37-38 ବର୍ଷ ହେଇଗଲାଣି ଟ୍ରେନିଂ ଦିଏ। ମହିଳାମାନେ ମୋ ପାଖରେ ଆସିକି ଟ୍ରେନିଂ ନେଇ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ବି ସ୍ୱାବଲମ୍ବୀ କରାଉଛନ୍ତି। ମୁଁ ଚାହେଁ ମହିଳାମାନେ କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ନିଜେ ନିଜ ଗୋଡ଼ରେ ଠିଆ ହେଇ ନିଜେ କିଛି ରୋଜଗାର କରନ୍ତୁ।
ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ହ୍ୱାଟ୍ସଆପ୍ ଜରିଏ ଜନମ ମୃତ୍ୟୁ ଆୟ ପ୍ରମାଣପତ୍ର ପାଇବାର ସହିତ ଡ୍ରାଇଭିଂ ଲାଇସେନ୍ସ ସାର୍ ଉଷୋ ଲାଇସେନ୍ସ ଲାଗି ଆବେଦନ ବାଗି 429 ସରକାରୀ ସେବା ଯୋଗାବାର ଲାଗି ଆଜି ରାଜ୍ୟ ସରକାର ଆର୍ ସୋସିଆଲ୍ ନେଟୱାର୍କିଂ କମ୍ପାନୀ ମେଟା ଭିତରେ ଗୋଟିଏ ରାଜିନାମା ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଉପସ୍ଥିତିନ ଆଜି ରାଜ୍ୟ ସରକାର ଆର୍ ମେଟା ଭିତରେ ଇ ରାଜିନାମା ସ୍ୱାକ୍ଷରିତ ହୋଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ରାଇଜେ ଖରାର ମୁକାବିଲା ତୟାରୀ ବିଷୟ ସମୀକ୍ଷା କରିଛନ୍। ଆଇବା ଖରାଦିନେ ପାନୀର ଯେନ୍ତା ଅଭାବ ନାଇଁ ହେବା, ଅଚଳ ନଳକୂଆମାନଙ୍କର ସଜାବାର ସହିତ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲ୍ବାର ଆଉ ଲୋକମାନଙ୍କର ଅଭିଯୋଗର ତୁର୍ତ୍ତି ସମାଧାନ କରିବାର ଲାଗି ବୈଠକଟି ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଖରାର ମୁକାବିଲା ଲାଗି ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକେ କଡ଼ାକଡ଼ି ଭାବେ ପାଳନ କରିବାର ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍। ଭୁବନେଶ୍ୱରଠାରେ ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କର ଗୋଟିଏ ବୈଠକ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଟି ହୋଇଥିବା ଏହି ବୈଠକଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା, ମାଓ ଇଲାକାନ ସ୍ଥିତି ଆର୍ ଗ୍ରାମୋଦୟ ଯୋଜନାର କାର୍ଯ୍ୟକାରିତା, ଲଘୁ ଖଣିଜ ପଦାର୍ଥର ବେଆଇନ ଖନନ ଆର୍ ପରିବହନ ରୋକବାର ଦିଗେ ପଦକ୍ଷେପ ନେବାର ବାବଦେ ଆଲୋଚନା ହୋଇଛି। ଏତାର ସହିତ ମୁଖ୍ୟ ଶାସନ ସଚିବମାନଙ୍କର ଜାତୀୟ ସମ୍ମିଳନୀ ଆଉ ଡିଜିପି ଆଇଜିପି ସମ୍ମିଳନୀ ନିଷ୍ପତ୍ତି ବାବଦେ ଫିଲ୍ ବୈଠକଟି ଆଲୋଚନା ହୋଇଥିଲା। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ଠାରେ ଜନଔଷଧି ଦିବସ ପାଳିତ ହୋଇଛି। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏଥି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରର ଉନ୍ନତମାନର ଉଷୋ ମିଳିପାରୁଛେ ବୋଲି କହିଛନ୍। ସେନ୍ତା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଭିଲ୍ ଆଜି ଜନଔଷଧି ଦିବସ ପାଳିତ ହୋଇଛି। ଭବାନୀପାଟଣାନ ଜନଔଷଧି କେନ୍ଦ୍ର ଖୋଲ୍ବା ଋତୁରୁ ଇତାର ଲାଭ ବାବଦେ ଜଣେ ହିତାଧିକାରୀ ତାଙ୍କର ପ୍ରତିକ୍ରିୟାଟି କହିଛନ୍।
ଏ ଦୋକାନ ବିଷୟରେ କହିବାକୁ ଗଲେ ମୁଁ ଆଗରୁ ଏ ଯୋଉ 15 ମେଡିସିନ ବାହାରୁ କିଣୁଥିଲି 5,000 ପାଖାପାଖି ଲାଗୁଥିଲା ମୋତେ। ଏଇ ଔଷଧର ପରିଚୟଟା ମୋ ବଡ଼ ଭାଇ ଠାରୁ ମୁଁ ପାଇଲି। ବଡ଼ ଭାଇ ଏଠି ରେକମେଣ୍ଡ କଲେ ଏଠିକୁ ଆସିଲି ଆଉ ଏଠି ଆସିଲା ପରେ ପୁରା ଆକାଶ ପାତାଳ ତଫାତ। ମୁଁ ବହୁତ ବେଶୀ ଧନ୍ୟବାଦ ଦେବି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ସିଧା କଥା କହିବାକୁ ଗଲେ ମୋର 4,500 ବଞ୍ଚିଗଲା, ତାମାନେ ବହୁତ କିଛି ବଞ୍ଚିଗଲା।
ସେନ୍ତା ସୁବର୍ଣ୍ଣପୁର ଜନଔଷଧି କେନ୍ଦ୍ରଠାରେ ଜନଔଷଧି ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମଟି ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇକରି ଲାଭାର୍ଥୀମାନଙ୍କ ସାଙ୍ଗେ ଯୋଜନା ବାବଦେ କଥାବାର୍ତ୍ତା ହୋଇଥିଲେ। ସୁଭଦ୍ରା ଯୋଜନାଟି ହିତାଧିକାରୀମାନଙ୍କ ସଂଖ୍ୟା 1 କୋଟି ପାର କରିବା ଋତୁରୁ ଯୋଜନାର ସଫଳତାକେ ନେଇକରି ଆଜି ସଞ୍ଜବେଳେ ଘରେ ଘରେ ସୁଭଦ୍ରା ଦୀପ ଜଳାଯାଉଛି। ଗୋଟେ ସୁଭଦ୍ରା ଗୋଟେ ଦୀପ ଜାଲବା ଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ଆହ୍ୱାନ ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଯୋଗ ଦେଇକରି ମହିଳା ସଶକ୍ତିକରଣ ସାଙ୍ଗେ ମହିଳାମାନଙ୍କର ଆର୍ଥିକ ଉନ୍ନତି କରିବାର ଉପରେ ଆହ୍ୱାନ ଦେଇଥିଲେ। ଏଥି ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ମହିଳାମାନଙ୍କର ଶିକ୍ଷା ଅଧିକାର ମାନସିକ ସ୍ୱାସ୍ଥ୍ୟ ଆଉ ଦକ୍ଷତା ବାବଦେ ଆଲୋଚନା କରିଥିଲେ। ଏ ଅବସରରେ ସୁଭଦ୍ରା ଯୋଜନାର ସହିତ ଭିନ୍ ଭିନ୍ କ୍ଷେତ୍ରଟି ସଫଳ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଗଡ଼ଭିତରଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ସଭା ହୋଇଯାଇଛି। ପାଟନାଗଡ଼ ଏବିଡିଓ ମେନକା ମେହେର, ସିଡିପିଓ ପ୍ରଭାସିନୀ ନାୟକ ଆର୍ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ମହିଳା ସଶକ୍ତିକରଣ ବାବଦେ କହିଥିଲେ। ବାଦ୍ ପଡ଼ିଥିବା ହିତାଧିକାରୀମାନେ କେନ୍ତାକରି ସୁଭଦ୍ରା ଯୋଜନାଟି ଯୋଡ଼ି ହୋଇପାରିବେ ସେ ବାବଦେ ସଭାନ ବୁଝାଇଥିଲେ। ରାଇଜେ ଆଇବା 4-5 ଦିନ ଭିତରେ ଦିନର ତାପମାତ୍ରା 3-4 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏହି ସମୟଥି ରାତିର ତାପମାତ୍ରା ଭିଲ୍ 2-3 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି। ସେଆଡ଼େ ଆଜି ରାଜ୍ୟର ସବୁନୁ ଜହ ତାତି ମାଲକାନଗିରିନ 36.3 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଆର୍ ବୌଦ୍ଧନ 36.2, ସୁନ୍ଦରଗଡ଼ନ 35.7, ବଲାଙ୍ଗୀରନ 35.2 ଆର୍ ସମ୍ବଲପୁରନ 35.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଜନଔଷଧି ଯୋଜନା ସୁସ୍ଥ ଭାରତ ଗଠନ ଦିଗେ ସରକାରଙ୍କର ପ୍ରତିବଦ୍ଧତା ଦର୍ଶାଉଛି କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ବର ଖେପ ଆଇଷ୍ଠାନ ହେଲା ମୂଲ। ଭିନ୍ ଭିନ୍ ବିଭାଗର ସ୍ଥାୟୀ କମିଟି 39 ରିପୋର୍ଟ ହେଲା ଉପସ୍ଥାପିତ। ରାଜ୍ୟବାସୀଙ୍କର ସୁରକ୍ଷା ଉପରେ ପୁଲିସ୍ ଧ୍ୟାନ ଦେବାର ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଆଉ ରାଇଜେ ଆଇବା ଚାରି ଦିନ ଭିତରେ 3-4 ଡିଗ୍ରୀ ତକ ବଢ଼ିବା ତାତି ଅନୁମାନ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।